आकाशवाणी ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ସୋମନାଥ ସ୍ୱାଭିମାନ ପର୍ବରେ ଯୋଗଦେବା ପାଇଁ ଗୁଜରାଟର ସୋମନାଥରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ଶୌର୍ଯ୍ୟ ଯାତ୍ରାରେ ଅଂଶଗ୍ରହଣ କରିବା ସହ ଶ୍ରୀ ସୋମନାଥଙ୍କୁ କରିବେ ପୂଜାର୍ଚ୍ଚନା। ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ନୂଆଦିଲ୍ଲୀରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀଙ୍କ ବୈଠକ। ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା ଅତିକ୍ରମ କଲା 4 କୋଟିରୁ ଉର୍ଦ୍ଧ୍ୱ ପଞ୍ଜୀକରଣ। ନୂଆଦିଲ୍ଲୀରେ ଆରମ୍ଭ ହେଲା ବିଶ୍ୱ ପୁସ୍ତକ ମେଳା 2026 ଏବଂ ମହିଳା ପ୍ରିମିୟର ଲିଗ୍ରେ ୟୁପି ୱାରିୟର୍ସକୁ 10 ରନ୍ରେ ପରାସ୍ତ କଲା ଗୁଜରାଟ ଜାଏଣ୍ଟସ୍। ଆଉ କିଛି ସମୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମୁକାବିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 3 ଦିନିଆ ଗୁଜରାଟ ଗସ୍ତରେ ଯାଇ ଆଜି ସୋମନାଥରେ ପହଞ୍ଚିଛନ୍ତି। ସେ ରାଜ୍ୟର ପ୍ରଭାସ ପାଟନରେ ପାଳିତ ହେଉଥିବା ସୋମନାଥ ସ୍ୱାଭିମାନ ପର୍ବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମ 1026 ମସିହାରେ ସୋମନାଥ ମନ୍ଦିର ଆକ୍ରମଣର 1000 ବର୍ଷ ଏବଂ 1951 ମସିହାରେ ସ୍ୱାଧୀନତା ପରବର୍ତ୍ତୀ ପୁନରୁଦ୍ଧାରର 75 ବର୍ଷ ପୂରଣ କରୁଛି। ପ୍ରଧାନମନ୍ତ୍ରୀ ମନ୍ଦିର ପରିସରରେ ଓମକାର ଜପରେ ଅଂଶଗ୍ରହଣ କରିବେ। ଏହାପରେ ପ୍ରଭାସ ପାଟନର ଆକାଶରେ ଏକ ମନୋରମ ଡ୍ରୋନ୍ ଶୋ ଅନୁଷ୍ଠିତ ହେବ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଶୌର୍ଯ୍ୟ ଯାତ୍ରାରେ ଅଂଶଗ୍ରହଣ କରି ଶ୍ରୀ ସୋମନାଥ ମହାଦେବଙ୍କୁ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି। ପରେ ପ୍ରଧାନମନ୍ତ୍ରୀ ସୋମନାଥରେ ଏକ ଜନସଭାକୁ ଉଦ୍ବୋଧନ ଦେବେ ଏବଂ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦ୍ଘାଟନ କରିବା ପାଇଁ ରାଜକୋଟ ଗସ୍ତ କରିବେ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ଆଜି ନୂଆଦିଲ୍ଲୀରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀମାନଙ୍କ ସହ ଏକ ବୈଠକରେ ଅଧ୍ୟକ୍ଷତା କରୁଛନ୍ତି। ଏହି ବୈଠକରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏବଂ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ସଂସଦର ବଜେଟ୍ ଅଧିବେଶନ ଚଳିତ ମାସ 28 ତାରିଖରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ପରୀକ୍ଷା ପେ ଚର୍ଚ୍ଚା 2026 ପାଇଁ ବର୍ତ୍ତମାନ ସୁଦ୍ଧା 4 କୋଟିରୁ ଅଧିକ ଅଂଶଗ୍ରହଣକାରୀ ଅନ୍ଲାଇନ୍ରେ ପଞ୍ଜୀକରଣ କରିଛନ୍ତି। ଗତବର୍ଷର ଗିନିଜ୍ ବିଶ୍ୱ ରେକର୍ଡକୁ ମଧ୍ୟ ଏହା ଅତିକ୍ରମ କରିଛି। ଗତବର୍ଷ 3,50,00,000 ପଞ୍ଜୀକୃତ ହୋଇଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଯୁବପିଢ଼ିଙ୍କୁ ଚାପମୁକ୍ତ ପରିବେଶ ପ୍ରଦାନ କରିବା ସହ ଦେଶବ୍ୟାପୀ ଏକ ଆନ୍ଦୋଳନରେ ପରିଣତ ହୋଇଛି। ମନ୍ତ୍ରୀ ଶ୍ରୀ ପ୍ରଧାନ ସମସ୍ତ ପରୀକ୍ଷାର୍ଥୀଙ୍କୁ ଚଳିତ ବର୍ଷର କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ପରୀକ୍ଷା ଋତୁ ପାଖେଇ ଆସୁଥିବାରୁ ଛାତ୍ରଛାତ୍ରୀମାନେ ଆତ୍ମବିଶ୍ୱାସ, ଧ୍ୟାନ ଏବଂ ସୁସ୍ଥତା ଉପରେ ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପରୀକ୍ଷା ସମ୍ବନ୍ଧୀୟ ଚାପକୁ ଦୂରେଇ ଦେଇପାରିବେ। ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳା 2026ର 53ତମ ସଂସ୍କରଣ ଆଜି ଜାତୀୟ ରାଜଧାନୀରେ ଆରମ୍ଭ ହୋଇଛି। 9 ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ 35ରୁ ଅଧିକ ଦେଶର 1000ରୁ ଉର୍ଦ୍ଧ୍ୱ ପ୍ରକାଶକ ଏକତ୍ରିତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମକୁ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିଥିଲେ। ଶ୍ରୀ ପ୍ରଧାନ ତାଙ୍କ ଅଭିଭାଷଣରେ କହିଥିଲେ, ପୁସ୍ତକ ହେଉଛି ଜ୍ଞାନର ଏକ ବାହକ ଯାହା ପିଢ଼ି ପରେ ପିଢ଼ି ମଧ୍ୟରେ ସେତୁ ସ୍ଥାପନ କରିଥାଏ, ସଭ୍ୟତାର ସ୍ମୃତିକୁ ସଂରକ୍ଷଣ କରେ ଏବଂ ସମାଜକୁ ଦିଗ୍ଦର୍ଶନ ଦିଏ। ସେ ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳାକୁ ଦେଶର ପାଠ୍ୟ ସଂସ୍କୃତିର ସର୍ବବୃହତ ସାର୍ବଜନୀନ ଉତ୍ସବ ଭାବେ ପ୍ରଶଂସା କରିଥିଲେ।
ପିଛିଲେ 53 ବର୍ଷୋ ମେ ଲଗାତାର ଆୟୋଜିତ ହୋ ରହା ୟେ ଦିଲ୍ଲୀ କି ପୁସ୍ତକ ମେଳା ଆଜ ବିଶ୍ୱ ପ୍ରକାଶନ ଜଗତ କା ଏକ ପ୍ରତିଷ୍ଠିତ ଔର ବିଶ୍ୱସନୀୟ ମଞ୍ଚ ବନ ଚୁକା ହେ। 20 ଲକ୍ଷ ସେ ଅଧିକ ପାଠକଙ୍କ କା ଔର 50+ ଦେଶୋ କି ଭାଗିଦାରୀ ବାଲା ହି ଆଜ ବିଶ୍ୱ କା ସବସେ ବଡ଼ା ବିଜନେସ ଟୁ କଞ୍ଜ୍ୟୁମର ପୁସ୍ତକ ମେଳା ହୋ ଚୁକା ହେ, ଯୋ ଲେଖକ ପ୍ରକାଶକ ଔର ପାଠକଙ୍କ କା ସିଧା ସମ୍ବାଦ ଔର ସହଭାଗିତା କେ ଅନୁଠା ମଞ୍ଚ ପର ଏକ ସାଥ ଲାନେ କା ପ୍ରୟାସ କିଆ ହେ।
ଶ୍ରୀ ପ୍ରଧାନ କହିଛନ୍ତି, ଡିଜିଟାଲ ଯୁଗରେ ସରକାରଙ୍କ ପ୍ରାଥମିକତା ହେଉଛି ଜ୍ଞାନକୁ ସୁଗମ ଏବଂ ଅନ୍ତର୍ଭୁକ୍ତ କରିବା, ଯେଉଁଠାରେ ଭାଷା ଏକ ପ୍ରତିବନ୍ଧକ ଭାବେ ନୁହେଁ ବରଂ ଏକ ସେତୁ ଭାବେ କାର୍ଯ୍ୟ କରେ। ସେ କହିଛନ୍ତି, ମେଳାରେ ଜାତୀୟ ଇ ଲାଇବ୍ରେରୀ ମାଧ୍ୟମରେ 23ରୁ ଅଧିକ ଭାଷାରେ 6,000ରୁ ଅଧିକ ମାଗଣା ଇ ପୁସ୍ତକ ଉପଲବ୍ଧ ହେବ, ଯେଉଁଠାରେ ପାଠ୍ୟରୁ କଥନ ଭଳି ବୈଶିଷ୍ଟ୍ୟ ଅନ୍ତର୍ଭୁକ୍ତ। ଗଣମାଧ୍ୟମ ସହ ଆଲୋଚନା କରି ମନ୍ତ୍ରୀ ଯୁବପିଢ଼ିଙ୍କ ମଧ୍ୟରେ ପାଠ୍ୟ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ସରକାରଙ୍କୁ ପ୍ରାଥମିକତା ବୋଲି କହିଥିଲେ। ଚଳିତ ବର୍ଷ ପୁସ୍ତକ ମେଳାର ବିଷୟବସ୍ତୁ ହେଉଛି ଭାରତୀୟ ସାମରିକ ଇତିହାସ, ବୀରତ୍ୱ ଏବଂ ଜ୍ଞାନ @75। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି, ଯେକୌଣସି ରାଜ୍ୟର ବିକାଶରେ ଆଇନ ଶୃଙ୍ଖଳା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ସେ କହିଛନ୍ତି ଉନ୍ନତ ଆଇନ ଶୃଙ୍ଖଳା ଥିବା ରାଜ୍ୟଗୁଡ଼ିକ ସର୍ବଦା ଅଧିକ ନିବେଶକମାନଙ୍କୁ ଆକର୍ଷିତ କରିଥାନ୍ତି। ଆଜି ଅପରାହ୍ନରେ ଜୟପୁରରେ ଏକ କନେଷ୍ଟବଳ ନିଯୁକ୍ତି ସମାରୋହକୁ ସମ୍ବୋଧିତ କରି ଶ୍ରୀ ଶାହା କହିଛନ୍ତି ଅନେକ ଆହ୍ୱାନ ସତ୍ତ୍ୱେ ରାଜସ୍ଥାନ ସରକାର ଆଇନ ଶୃଙ୍ଖଳା ପ୍ରତି ବିଶେଷ ଧ୍ୟାନ ଦେଇଛନ୍ତି ଏବଂ ଫଳସ୍ୱରୂପ ରାଜ୍ୟ ଏବେ ନିବେଶକମାନଙ୍କ ପାଇଁ ଏକ ପସନ୍ଦର ଗନ୍ତବ୍ୟସ୍ଥଳ ଭାବେ ଉଭା ହୋଇଛି। ଏହି ଅବସରରେ ଶ୍ରୀ ଶାହା ନିଯୁକ୍ତି ଦୁର୍ନୀତିମୁକ୍ତ ଏବଂ ନିରପେକ୍ଷ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ।
कोई भी राज्य कोई भी प्रदेश तभी आगे आ सकता है जब जिसमें मेरिट्स है ऐसे युवाओं को वो आगे बढ़ाए। कोई भी प्रदेश तभी आगे आ सकता है कि राज्य के सेवकों की भर्ती पारदर्शी तरीके से हो, उसमें कोई भ्रष्टाचार न हो। और भजन लाल जी ने कांग्रेस सरकार ने शुरू किया हुआ पेपर लीक का सिलसिला भी समाप्त कर राजस्थान को इससे निजात दिलाने का काम।
ନୂତନ ଭାରତୀୟ ନ୍ୟାୟ ସଂହିତାର ବୈଶିଷ୍ଟ୍ୟଗୁଡ଼ିକ ଉପରେ ଆଲୋକପାତ କରି ଶ୍ରୀ ଶାହା କହିଛନ୍ତି ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହେବା ପରେ ଏଫ୍ଆଇଆର୍ ପଞ୍ଜୀକରଣ ହେବାର 3 ବର୍ଷ ମଧ୍ୟରେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ମାମଲାଗୁଡ଼ିକର ଶୁଣାଣି କରାଯିବ, ଯାହା ବାରମ୍ବାର ସ୍ଥଗିତ ରଖିବାର ଦୀର୍ଘକାଳୀନ ଅଭ୍ୟାସକୁ ସମାପ୍ତ କରିବ। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜସ୍ଥାନ ପୁଲିସ୍ର 10,000 ନୂତନ ନିଯୁକ୍ତି ପାଇଥିବା କନେଷ୍ଟବଳଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। ଆଇପ୍ୟାକ୍ର କାର୍ଯ୍ୟାଳୟ ଓ ବାସଭବନରେ ତଲାସୀ ଅଭିଯାନ ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ୱାରା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡିର କାର୍ଯ୍ୟରେ ବାଧା ଦେବା ପ୍ରସଙ୍ଗରେ କୋଲକାତା ହାଇକୋର୍ଟରୁ ତୁରନ୍ତ ଆଶ୍ୱସ୍ତି ପାଇବାରେ ବିଫଳ ହେବା ପରେ ଇଡି ସୁପ୍ରିମକୋର୍ଟ ଯିବାକୁ ପ୍ରସ୍ତୁତ ହେଉଛି। ଇତିମଧ୍ୟରେ ଆଇନଜୀବୀଙ୍କ ଅନୁସାରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଏକ ଅନ୍ଲାଇନ୍ କ୍ୟାଭେଟ୍ ଦାଖଲ କରିସାରିଛନ୍ତି। ଇଡି ଆଜି ମାମଲା ରୁଜୁ କରିବାର ସମ୍ଭାବନା ଥିବା ନେଇ ଏକ ବିଶେଷ ସୂତ୍ରରୁ ଖବର ମିଳିଛି। ଇରାନରେ ଗଣପ୍ରତିବାଦ ଚତୁର୍ଦ୍ଦଶ ଦିନରେ ପହଞ୍ଚିଛି। ଇରାନ ସେନା କହିଛି ଏହା ରଣନୈତିକ ଭିତ୍ତିଭୂମି ଏବଂ ସାର୍ବଜନୀନ ସମ୍ପତ୍ତିକୁ ସୁରକ୍ଷା ଦେବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ନେତାମାନଙ୍କୁ ଏକ ନୂତନ ଚେତାବନୀ ଦେବା ପରେ ଇରାନ ପକ୍ଷରୁ ଏହି ସାମରିକ ବିବୃତ୍ତି ଆସିଛି। ଟ୍ରମ୍ପ ପୁଣି ଚେତାବନୀ ଦେଇଛନ୍ତି ସେ ସାମରିକ ଆକ୍ରମଣର ନିର୍ଦ୍ଦେଶ ଦେଇପାରନ୍ତି। ଇତିମଧ୍ୟରେ ରାଜଧାନୀ ତେହେରାନ ଏବଂ ଦ୍ୱିତୀୟ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ସହର ମାସାଦ ସମେତ ପ୍ରମୁଖ ସହରଗୁଡ଼ିକରେ ପ୍ରତିବାଦ ଏବଂ ବିରୋଧ ପ୍ରଦର୍ଶନ ଜାରି ରହିଛି। ସରକାରୀ ଗଣମାଧ୍ୟମ କହିଛି ତେହେରାନର ପଶ୍ଚିମରେ ଥିବା କାରାଜରେ ଏକ ମ୍ୟୁନିସିପାଲିଟି କୋଠାରେ ନିଆଁ ଲଗାଯାଇଛି। ତେହେରାନର ମେୟର ଆଲିରେଜା ଜାକାନି କହିଛନ୍ତି ଗୁରୁବାର ରାତିରେ ଉତ୍ତେଜନା ଯୋଗୁଁ 50ରୁ ଅଧିକ ବ୍ୟାଙ୍କ ଏବଂ ଅନେକ ସରକାରୀ କୋଠାରେ ନିଆଁ ଲାଗିଯାଇଛି। ସେ କହିଛନ୍ତି 30ରୁ ଅଧିକ ମସଜିଦ୍ ନିଆଁରେ ପୋଡ଼ିଯାଇଛି। ଇରାନର ମାନବୀୟ ଅଧିକାର ଗୋଷ୍ଠୀ ଏଚ୍ଆର୍ଏଏନ୍ଏ କହିଛି ଗତକାଲି ସୁଦ୍ଧା 50 ପ୍ରଦର୍ଶନକାରୀ ଏବଂ 15 ସୁରକ୍ଷାକର୍ମୀଙ୍କ ସମେତ 65 ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ନରୱେ ସ୍ଥିତ ମାନବାଧିକାର ଗୋଷ୍ଠୀ ହେଙ୍ଗାଓ ଦାବି କରିଛି ଗତ 2 ସପ୍ତାହ ମଧ୍ୟରେ 2500ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି। ଦ୍ରୁତ ଗତିରେ ବଢ଼ୁଥିବା ପ୍ରତିବାଦ ଓ ଆନ୍ଦୋଳନର ସାମ୍ନାରେ କର୍ତ୍ତୃପକ୍ଷ ପଛକୁ ହଟିବେ ନାହିଁ ବୋଲି ଇରାନର ସର୍ବୋଚ୍ଚ ନେତା କହିଛନ୍ତି। ମହିଳା ପ୍ରିମିୟର ଲିଗ୍ର ଚତୁର୍ଥ ସଂସ୍କରଣ WPL 2026ର ଆଜିର ପ୍ରଥମ ମ୍ୟାଚ୍ରେ ଗୁଜରାଟ ଜାଏଣ୍ଟସ୍ ୟୁପି ୱାରିୟର୍ସକୁ 10 ରନ୍ରେ ପରାସ୍ତ କରିଛି। ନଭି ମୁମ୍ବାଇର ଡିୱାଇ ପାଟିଲ ସ୍ପୋର୍ଟସ୍ ଏକାଡେମୀ ପଡ଼ିଆରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ୟୁପି ୱାରିୟର୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ 20 ଓଭରରେ ଗୁଜରାଟ ଜାଏଣ୍ଟସ୍ 4 ୱିକେଟ୍ ହରାଇ 207 ରନ୍ କରିଥିଲା। ଜବାବରେ ୟୁପି ୱାରିୟର୍ସ ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ୍ ହରାଇ 197 ରନ୍ କରିବାକୁ ସକ୍ଷମ ହୋଇଥିଲା। ଆଉ କିଛି ସମୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହେବ। ଗୁଜରାଟର ଭଦୋଦରାସ୍ଥିତ ବିସିଏ ଷ୍ଟାଡିୟମରେ ଆସନ୍ତାକାଲିଠାରୁ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ 3 ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଆରମ୍ଭ ହେବ। ଏହି ଶୃଙ୍ଖଳାରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦୁଇ ବ୍ୟାଟ୍ସମ୍ୟାନ୍ ସେମାନଙ୍କର ଚମତ୍କାର ଫର୍ମ ବଜାୟ ରଖିବେ ବୋଲି କ୍ରୀଡ଼ାପ୍ରେମୀ ଆଶା କରୁଛନ୍ତି। ଏହି ଶୃଙ୍ଖଳା 2027 ICC କ୍ରିକେଟ୍ ବିଶ୍ୱକପ୍ ପାଇଁ ଖେଳାଳି ଚୟନ ଦିଗରେ ସହାୟକ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ସୋମନାଥ ସ୍ୱାଭିମାନ ପର୍ବରେ ଯୋଗ ଦେବା ପାଇଁ ଗୁଜରାଟର ସୋମନାଥରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ଶୌର୍ଯ୍ୟ ଯାତ୍ରାରେ ଅଂଶଗ୍ରହଣ କରିବା ସହ ଶ୍ରୀ ସୋମନାଥଙ୍କୁ କରିବେ ପୂଜାର୍ଚ୍ଚନା। ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ନୂଆଦିଲ୍ଲୀରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀଙ୍କ ବୈଠକ। ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା ଅତିକ୍ରମ କଲା 4 କୋଟିରୁ ଉର୍ଦ୍ଧ୍ୱ ପଞ୍ଜୀକରଣ। ନୂଆଦିଲ୍ଲୀରେ ଆରମ୍ଭ ହେଲା ବିଶ୍ୱ ପୁସ୍ତକ ମେଳା 2026 ଏବଂ ମହିଳା ପ୍ରିମିୟର ଲିଗ୍ରେ ୟୁପି ୱାରିୟର୍ସକୁ 10 ରନ୍ରେ ପରାସ୍ତ କଲା ଗୁଜରାଟ ଜାଏଣ୍ଟସ୍। ଆଉ କିଛି ସମୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା। ସମ୍ବାଦ ଶେଷ ହେଲା।